ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ଜୁହାର, ପହିଲା ମୁଖିଆ ଖବର। ରାଇଜେ ଏବେ କାଲି ହେବା ପହିଲା ଖେପ ଭୋଟ। ଚାରିଟା ଲୋକସଭାର ଅଠେଇଶଟା ବିଧାନସଭା ଆସନ ମତଦାନ ଲାଗି ପହଞ୍ଚିଲେ ପୁଲିଂ ପାର୍ଟି। ନିୟୋଜିତ ହୋଇଛନ୍ତି 17,000 ପୁଲିସ ଫୋର୍ସ ସାଙ୍ଗେ 7 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ। ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାର ଲାଗି ଆଇବା 20 ତାରିଖ ଫେରଘାଏ ଆସିବେ ଓଡ଼ିଶା। ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ାର ବଲାଙ୍ଗୀର ଜିଲ୍ଲା ନକଲେ ନିର୍ବାଚନୀ ପ୍ରଚାର। ଆଉର୍ ଆଜି ହେଉଛି ବିଶ୍ୱ ମାତୃ ଦିବସ ଆର୍ ଆନ୍ତର୍ଜାତିକ ସେବିକା ଦିବସ। ଦେଶର 4 ନମ୍ବର ଆର୍ ଓଡ଼ିଶାର ପହିଲା ଖେପ ନିର୍ବାଚନର ଭୋଟ ଆଇବା କାଏଲ ହେବା। ହେଥି କଲାହାଣ୍ଡି, ନବରଙ୍ଗପୁର, କୋରାପୁଟ ଆର୍ ବ୍ରହ୍ମପୁର ଲୋକସଭା ଆସନ ଆର୍ ହେତାର ଅଧୀନତି ଥିବାର 28ଟା ବିଧାନସଭା ଆସନର ଭୋଟରମାନେ ସେମାନଙ୍କର ମତ ଅଧିକାର ସାବ୍ୟସ୍ତ କରିବେ। ଆକାଶବାଣୀ ଆଞ୍ଚଳିକ ବିଭାଗ ତରଫ ଆଇବାକାଲିର ଭୋଟ ବାବଦେ ଗୋଟେ ରିପୋର୍ଟ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ ପାଇଁ 37 ଜଣ ଓ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 4ଟି ସଂସଦୀୟ କ୍ଷେତ୍ରର 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 7,298 ବୁଥ୍ ସ୍ଥାପନ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରେ ସର୍ବାଧିକ 17 ଲକ୍ଷରୁ ଅଧିକ ଭୋଟର ଥିବାବେଳେ କୋରାପୁଟ କ୍ଷେତ୍ରରେ 14,81,000 ଭୋଟର ଆସନ୍ତାକାଲି ମତାଧିକାର ସାବ୍ୟସ୍ତ କରିବେ। ସେହିଭଳି ଆସନ୍ତାକାଲି ହେବାକୁ ଥିବା ବିଧାନସଭା ଆସନଗୁଡ଼ିକ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା କ୍ଷେତ୍ରରେ ସର୍ବାଧିକ 2,62,000 ଭୋଟର ଅଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପାଖାପାଖି 1,74,000 ଭୋଟର ମତଦାନ କରିବେ ବୋଲି ଜଣାପଡ଼ିଛି। ବିଧାନସଭା ଆସନ ଲାଗି ସର୍ବାଧିକ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ 17 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଝରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ 3 ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସତ୍ୟବ୍ରତ ବେହୁରା।
ରାଇଜେ ଏବେ କାଲ ପହିଲା ଖେପ ଭୋଟ ହେବାରକେ ଯାଉଥିବାର ବେଳେ ନିର୍ବାଚନ ପରିଚାଳନାକେ ନେଇକରି ପୁଲିସର ପ୍ରସ୍ତୁତି ବାବଦେ ରାଜ୍ୟ ପୁଲିସର ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍। ଶ୍ରୀ ଷଡ଼ଙ୍ଗୀ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀଠି କହିଛନ୍ତି ଯେ ଏବେ କାଲ ରାଜ୍ୟର 9ଟା ଜିଲ୍ଲାନୁ 4ଟା ଲୋକସଭା ଆସନ ଆର୍ 28ଟା ବିଧାନସଭା ଆସନ ଲାଗି ଭୋଟ ହେବା। ଏଥିଲାଗି 6,228ଟା ଜାଗାନୁ 7,298ଟା ପୁଲିଂ ବୁଥ୍ କରାଯାଇଛି। ସେଥୁ 537ଟା ବୁଥ୍ କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଆର୍ ମାଲକାନଗିରି ମାଓବାଦୀ ପ୍ରଭାବିତ ଇଲାକାଥି ଅଛି। ଭୋଟ୍କେ ଅବାଧ ନିରପେକ୍ଷ କରବାର୍ ଲାଗି 17,000 ପୁଲିସ ଫୋର୍ସ ସଙ୍ଗେ 107 କମ୍ପାନୀ ଅର୍ଦ୍ଧସାମରିକ ବାହିନୀକୁ ନିୟୋଜିତ କରାଯାଇଛି। ଏତାର୍ ସଙ୍ଗେ 66 ପ୍ଲାଟୁନ୍ ଓଡ଼ିଶା ସଶସ୍ତ ପୁଲିସ ଯବାନ ଭିଲ୍ କାମଥି ଲାଗିଛନ୍। 600ଟା ମୋବାଇଲ୍ ପାଟ୍ରୋଲିଂ ପାର୍ଟି କରାଯାଇଥିବାର ବେଳେ ଆନ୍ତଃରାଜ୍ୟ ସୀମନା ଆର୍ ଜିଲ୍ଲା ଜିଲ୍ଲାର ସୀମନା ଇଲାକାନ 101ଟା ନାକା କରାଯାଇଛି। ଇଭିଏମ୍ ମେସିନ୍ ରଖାଯାଉଥିବା ଷ୍ଟ୍ରଙ୍ଗ ରୁମ୍ର ସୁରକ୍ଷାଥି ଅର୍ଦ୍ଧସାମରିକ ବାହିନୀଙ୍କୁ ନିୟୋଜିତ କରାଯାଇଛି। ନୂଆପଡ଼ା ଜିଲ୍ଲାର ଭିତ୍ରିଆ ଇଲାକାକେ ପୁଲିଂ ପାର୍ଟିଙ୍କୁ ହେଲିକପ୍ଟରଟି ପହଞ୍ଚାଯାଇଛି। ମାଓବାଦୀ ପ୍ରଭାବିତ ଇଲାକାଥି କେହନୀ ଅଘଟନର ମୁକାବିଲା ଲାଗି ସୀମା ସୁରକ୍ଷା ବାହିନୀ ବିଏସ୍ଏଫ୍ର ଗୋଟିଏ ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ସାମ୍ବାଦିକ ସମ୍ମିଳନୀଠି ସୂଚନା ଦେଇଛନ୍ତି। ନିର୍ବାଚନ ପରିଚାଳନାଥି ନିୟୋଜିତ କର୍ମଚାରୀ ଆର୍ ଭୋଟରମାନଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଲାଗି କୋରାପୁଟ ଜିଲ୍ଲାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫ ଗୋଟିଏ ଏୟାର ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ସୂଚନା ଅନୁସାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ବ୍ୟବସ୍ଥା କରାଯାଇଥିବା ଏହି ଏୟାର ଆମ୍ବୁଲାନ୍ସ ଆଜିଠାନୁ 20 ତାରିଖ ତ କୋରାପୁଟନୁ ରହିବା। ଏଥି ଜରୁରୀ ସ୍ୱାସ୍ଥ୍ୟ ସେବା ଦରକାର ଥିବା ରୋଗୀମାନଙ୍କୁ ସ୍ଥାନାନ୍ତରିତ କରାଯିବା। ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏବେ 20 ତାରିଖ ଫେରଘାଏ ଓଡ଼ିଶା ଗସ୍ତନ ଆଇବେ ବୋଲିକରି ବିଜେପି ରାଜ୍ୟ ଉପସଭାପତି ଗୋଲୋକ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଦିନ ପୁରୀ ନୋ ରୋଡ୍ ଶୋ କରବାର ସହିତ କଟକ ଆଉ ଅନୁଗୁଳ ନୋ ସାଧାରଣ ସଭାକେ ସମ୍ବୋଧନ କରିବେ। ସେନ୍ତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବେ 15 ତାରିଖ ଓଡ଼ିଶା ଗସ୍ତନ ଆସିକରି ରାଉରକେଲା, କଣ୍ଟାବାଞ୍ଜି ଆର୍ ସୋରଡ଼ାନୁ ନିର୍ବାଚନୀ ସଭାତି ଯୋଗ ଦେବେ। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏବେ 17 ତାରିଖ ଦିନ ଓଡ଼ିଶା ଆସିକରି ସୁନ୍ଦରଗଡ଼, ହିଞ୍ଜିଲି ଆର୍ ପଦମପୁରନୋ ନିର୍ବାଚନୀ ସଭା କରିବେ ବୋଲି ଶ୍ରୀ ମହାପାତ୍ର ଗଣମାଧ୍ୟମକେ ସୂଚନା ଦେଇଛନ୍ତି। ସେନ୍ତା ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଭିଲ୍ ଏବେ 14 ତାରିଖ ଦିନ ଓଡ଼ିଶା ଆସିକରି ଭୁବନେଶ୍ୱରର ସ୍ୱସ୍ତି ପ୍ରିମିୟମ୍ ହୋଟେଲ୍ଠି ବିଶେଷ ସମ୍ପର୍କ ଅଭିଯାନଠି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ଼ ଆର୍ ବଲାଙ୍ଗୀର ଜିଲ୍ଲାର ଭିନ୍ ଭିନ୍ ଜାଗାନୁ ଦଳର ପ୍ରାର୍ଥୀମାନଙ୍କର ଲାଗି ନିର୍ବାଚନ ପ୍ରଚାର କରିଛନ୍। ଆଜି ଉପରବେଲା ବରଗଡ଼ନୁ ଗୋଟିଏ ସାଧାରଣ ସଭାକେ ସମ୍ବୋଧିତ କରିକରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କାର୍ଡ ସହିତ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣ ଯୋଜନା ବାବଦେ କହିବାର ସଙ୍ଗେ ଦଳୀୟ ଲୋକସଭା ଆର୍ ବିଧାନସଭା ପ୍ରାର୍ଥୀମାନଙ୍କୁ ଜିତାବାର୍କେ ଲୋକମାନଙ୍କୁ ନିବେଦନ କରିଥିଲେ। ଏତାର ଆଘନୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସେ ନିର୍ବାଚନ ଲଢ଼ୁଥିବାର ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଇଲାକାନ ଭୋଟ୍ ପ୍ରଚାର କରିଥିଲେ। ସେ ବଙ୍ଗମୁଣ୍ଡା ବ୍ଲକର ସିନ୍ଧେକେଲା ଆର୍ ମୁରିବାହାଲ ବ୍ଲକର ଗାଁରେଇନ ସାଧାରଣ ସଭାକେ ସମ୍ବୋଧିତ କରିକରି ଲୋକସଭା ଆର୍ ବିଧାନସଭା ଦୁହିଥି ବିଜେଡି ପ୍ରାର୍ଥୀମାନଙ୍କୁ ଭୋଟ୍ ଦେବାର୍କେ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀର ନଭିଲ୍ ଗୋଟିଏ ନିର୍ବାଚନୀ ସଭାକେ ସମ୍ବୋଧିତ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାନୁ ଏବେ 20 ତାରିଖ ଭୋଟ୍ ହେବାର୍କେ ଯାଉଥିବାର ବେଳେ ଭିନ୍ ଭିନ୍ ଦଳର ପ୍ରାର୍ଥୀମାନେ ସେମାନଙ୍କର ପ୍ରଚାର ଅଭିଯାନକେ ଜୋର କରିଛନ୍। ବଲାଙ୍ଗୀର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂଦେଓ, ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ଆର୍ କଂଗ୍ରେସ ପ୍ରାର୍ଥୀ ମନୋଜ ମିଶ୍ର ଜିଲ୍ଲାର ଭିନ୍ ଭିନ୍ ଇଲାକାକେ ଗସ୍ତ କରିକରି ନିଜର ସପକ୍ଷତି ପ୍ରଚାର କରୁଛନ୍। ସେନ୍ତା ବୀରମହାରାଜପୁର ବିଧାନସଭା ଆସନର ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା, ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ଆର୍ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ ଗାଁ ଗାଁ ଯାଇକରି ପ୍ରଚାର କରୁଛନ୍। ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ତରଭାର ଡୁଙ୍ଗରିପାଲି ଇଲାକାନୁ ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ, ବିଜେପି ପ୍ରାର୍ଥୀ ପ୍ରମୋଦ ମହାପାତ୍ର, କଂଗ୍ରେସ ପ୍ରାର୍ଥୀ ପ୍ରିୟବ୍ରତ ସାହୁ ଆର୍ ସ୍ୱାଧୀନ ପ୍ରାର୍ଥୀ ସୋନାଲି ବିସି ପ୍ରଚାର କରୁଛନ୍। କଳାହାଣ୍ଡି ଜିଲ୍ଲାରେ 1412 ଯାକ ପୁଲିଂ ବୁଥ୍କେ ଗଲାକାଏଲ ଆର୍ ଆଜ୍ ପୁଲିଂ ପାର୍ଟି ଇଭିଏମ୍ ଆର୍ ବାକି ସାମାନ ନେଇକରି ପହଞ୍ଚିଛନ୍ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ସୂଚନା ଦେଇଛନ୍। ତାଙ୍କର ସୂଚନା ଅନୁସାରେ ଜିଲ୍ଲାନୁ 140 ବୁଥ୍କେ ସମ୍ବେଦନଶୀଲ ଚିହ୍ନଟ କରାଯାଇଥିବା ବେଳେ ସେ ଭିତରୁ 135 ମାଓପ୍ରବଣ ହୋଇଥିବାରୁ ସେଠାରେ ସିସିଟିଭି ଆର୍ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି। ଜିଲ୍ଲାନୁ ପୂରା ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବାର୍କେ ଥିବାର 135 ସଖୀ ବୁଥ୍ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍। ନୂଆପଡ଼ା ଜିଲ୍ଲାନୁ ମାଓବାଦୀ ପ୍ରଭାବିତ ଇଲାକାର 5 ପୁଲିଂ ବୁଥ୍କେ ପୁଲିଂ କର୍ମଚାରୀମାନଙ୍କୁ ହେଲିକପ୍ଟର ଯୋଗେ ପହଞ୍ଚାଯାଇଛି ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ଆର୍ ଜିଲ୍ଲାପାଳ ହେମକାନ୍ତ ସାଏ ସୂଚନା ଦେଇଛନ୍। ଜିଲ୍ଲାର 302 ଯାକ ପୁଲିଂ ବୁଥ୍ନୁ ପୁଲିଂ ପାର୍ଟି ପହଞ୍ଚସାରିଥିବାର ସେ କହିଛନ୍। ମନୁଷ୍ୟର ଜୀବନ ଆର୍ ସମାଜ ଗଢ଼ିଥିବାର ମା'ର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ମା'ମାନଙ୍କର ଉତ୍ସର୍ଗୀକୃତ ଜୀବନକେ ସୋର୍ କରିକରି ଆଜି ସାରା ପୃଥିବୀନୁ ପାଳିତ ହେଉଛି ମଦର୍ସ ଡେ ମାତୃ ଦିବସ। ଫି ବଛର ମେ ମାସ 2 ରବିବାରଥି ଏହି ଦିନ ପାଳନ କରାଯାଏସି। 1908 ପହିଲା କରି ଆମେରିକାର ପଶ୍ଚିମ ଭିର୍ଜିନିଆର ଗ୍ରାଫ୍ଟନ୍ ସହରନୁ ଥିବା ସେଣ୍ଟ ଆଣ୍ଡ୍ରିୟୁସ୍ ମେଥଡିସ୍ ଚର୍ଚ୍ଚନୁ ମାତୃଦିବସ ପାଳନ କରାଯାଇଥିଲା। ମାତୃଦିବସ ଅବସରରେ ରାଜ୍ୟପାଳ ରଘୁବର ଦାସ ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା'ମାନଙ୍କୁ ସେମାନଙ୍କର ତ୍ୟାଗ ଆର୍ ନିଃସ୍ୱାର୍ଥପର ସ୍ନେହ ଲାଗି ସମ୍ମାନ ଜଣାଇଛନ୍। ଆଜ୍ ଆନ୍ତର୍ଜାତୀୟ ସେବିକା ଦିବସ। ଆଧୁନିକ ନର୍ସିଂ ସେବାକେ ମୂଲ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗିଲ୍ଙ୍କ ଜନ୍ମଦିନ ମେ ମାସର 12 ଗଲା 1965 ଆନ୍ତର୍ଜାତୀୟ ସେବିକା ଦିବସ ଭାବେ ପାଳନ କରାଯାଇଆସୁଛି। ଆନ୍ତର୍ଜାତିକ ସେବିକା ଦିବସଟି ସେବିକାମାନଙ୍କର ଉତ୍ସର୍ଗୀକୃତ ସେବା ଭାବନାକେ ସମ୍ମାନ ଜଣାବାର ଲାଗି ସାରା ପୃଥିବୀନୁ କାର୍ଯ୍ୟକ୍ରମମାନ କରାଯାଏସି। ଏ ବଛରର ସେବିକା ଦିବସର ବାର୍ତ୍ତା ହେଉଛି ଆମ ନର୍ସ ଆମ ଭବିଷ୍ୟତ, ସେବା ଯତ୍ନର ଆର୍ଥିକ ଶକ୍ତି। ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ଜରିଏ ସ୍ୱାସ୍ଥ୍ୟ ସେବାର ମେରୁଦଣ୍ଡ ଭାବେ ସେବିକାମାନଙ୍କର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ସେବା ଆର୍ କରୁଣାକେ ସମ୍ମାନ ଜଣାଇଛନ୍। ରାଜ୍ୟର ଭିନ୍ ଭିନ୍ ଜାଗାନୁ କାଲବୈଶାଖୀ ବର୍ଷା ହୋଇଥିବାରୁ ତାତି 3-4 ଡିଗ୍ରୀ ସେଲ୍ସିୟସ୍ ତ କମିଥିବାର ବେଳେ ଏବେ 17 ପାଗ ଫେର୍ ବଦଳିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ସୂଚନା ଅନୁସାରେ ମଙ୍ଗଳବାର ସକାଳ ତକ୍ ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ଗୋଟେ ଯୋଡ଼େ ଜାଗାନୁ ବିଜୁଳି ମାରିକରି ଧୁକାଗଡ୍ଡି ହୋଇପାରେ। ଆଜି ରାଜ୍ୟର ସବୁନୁ ଜହତାତି ବୌଦ୍ଧନୁ 41.4 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ରାଜ୍ୟ ଏବେ କାଲି ହେବା ପହିଲା ଖେପ ଭୋଟ୍। 4 ଲୋକସଭାର 28 ବିଧାନସଭା ଆସନରୁ ମତଦାନ ଲାଗି ପହଞ୍ଚିଲେ ପୁଲିଂ ପାର୍ଟି। ନିୟୋଜିତ ହୋଇଛନ୍ 17,000 ପୁଲିସ ଫୋର୍ସ ସାଙ୍ଗେ 7 କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ। ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରଚାର ଲାଗି ଏବେ 20 ଫେରଘାଏ ଆସିବେ ଓଡ଼ିଶା। ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଆର୍ ବଲାଙ୍ଗୀର ଜିଲ୍ଲାନୁ କଲେ ନିର୍ବାଚନୀ ପ୍ରଚାର। ଆଉ ଆଜି ହେଉଛି ବିଶ୍ୱ ମାତୃ ଦିବସ ଆର୍ ଆନ୍ତର୍ଜାତିକ ସେବିକା ଦିବସ। ଆଜିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଜୁହାର।